କ୍ଷୀର ଆଉ ନୀରର ସମ୍ପର୍କ ଥିଲା ଦୁହିଁଙ୍କର। ଜଣେ ଦେହ ହେଲେ ଆଉ ଜଣେ ଥିଲା ତାର ଛାଇ। ଯେମିତି ଶହେ ଜଣଙ୍କୁ ସାଥି ହେବା ପାଇଁ ଦୁହେଁ ପ୍ରତିଶ୍ରୁତିବଦ୍ଧ ଥିଲେ, ଆଶିଷ ଆଉ ଆକାଂକ୍ଷା। କଥାରେ କହନ୍ତି, ବେଶୀ ସୁଖକୁ କାଳେ କାହା ନଜର ଲାଗିଯାଏ। ଉଭୟ ମୋବାଇଲରେ ପ୍ରାୟ 10 ଘଣ୍ଟା ଚାଟ୍ କରନ୍ତି, କେତେ କ'ଣ କଥା ହେଲେ ଦିନକର ମାତ୍ର ଗୋଟାଏ କଥା ଭାଙ୍ଗି ଦେଇଥିଲା ସପନର ରାଜବାସକୁ ଗୋଟିଏ ମୁହୂର୍ତ୍ତରେ। ରାତି 11ଟାରେ ବସି ଆକାଂକ୍ଷା ସହିତ ଚାଟ୍ କରୁଥିବା ଆଶିଷ ବାଥରୁମ୍ ଯିବା ସମୟରେ ତା ହଷ୍ଟେଲ ରୁମ୍ ପାର୍ଟନର ହାପି ଗୋଟେ ଖରାପ ମେସେଜ ଦେଇଥିଲା ଆକାଂକ୍ଷାକୁ, ଆଉ ସାଙ୍ଗେ ସାଙ୍ଗେ ଡିଲିଟ୍ ମାରିଦେଇଥିଲା। ସରିଗଲା କଥା। ଏତିକିରେ ପୁରା ପାହାଡ଼ ପରି ନୀରବ ହୋଇଯାଇଥିଲା ଆକାଂକ୍ଷା। ମାସ ମାସର ରିକ୍ୱେଷ୍ଟ ଆଉ ବୁଝାଇବା ପରେ ବି ମନ ପରିବର୍ତ୍ତନ ହୋଇନଥିଲା ଆକାଂକ୍ଷାର। ୟା ଭିତରେ ଗୋଟେ ବର୍ଷ ବିତିଗଲାଣି, ନୂଆବର୍ଷ ଆଉ 2 ଦିନ ରହିଲା। ଏବେ ଆଶିଷ କାଲକାଟାରେ ଆଉ ଆକାଂକ୍ଷା ବରହମପୁରରେ। ହେଲେ ସମ୍ପର୍କ ଆଉ ଟିକିଏ ବି ନାହିଁ। ବେଳେବେଳେ ଏମିତି ବି ହୁଏ, ସାମ୍ନାବାଲାର ଦୁଃଖ ଦେଖି ଶତ୍ରୁ ବି କାଳେ ତରଳିଯାଏ। ଦୁଇ ବିରହ ବିରହୀ ପ୍ରେମ ପକ୍ଷୀଙ୍କର ନୀରବ କ୍ରନ୍ଦନ ଧୀରେ ଧୀରେ ବହୁତ ବାଧିଥିଲା ଖଳନାୟକ ହାପିକୁ। କାରଣ ତାର ଗୋଟିଏ ଖରାପ ମେସେଜ ପାଇଁ ଆଜି ଆଶିଷ ଆଉ ଆକାଂକ୍ଷାର ବ୍ରେକେଜ ହୋଇଯାଇଛି। ଅନୁତାପ କଲା, ଆଉ ଡିସିସନ୍ ନେଲା ବି। ନୂଆବର୍ଷ ମାତ୍ର ଆଉ 2 ଦିନ। ସାଙ୍ଗେ ସାଙ୍ଗେ ଟ୍ରେନ୍ରେ ବରହମପୁର ଯାଇ ପହଞ୍ଚିଲା ଆକାଂକ୍ଷା ପାଖରେ, ଆଉ ନିଜ ଦୋଷ ମାନି ନେଲା। ଉଭୟ ଫାଇନାଲ କଲେ ନୂଆବର୍ଷ ପ୍ରଥମ ଦିନ ଆଶିଷକୁ ଭେଟ କରିବେ କାଲକାଟାରେ, ସେଇଆ କଲେ। ଉଭୟ 31 ତାରିଖରେ ଧଉଳି ଏକ୍ସପ୍ରେସ୍ରେ ଯାଇ ବାବୁଘାଟରେ ରହୁଥିବା ଆଶିଷର ରୁମ୍ କଲିଂ ବେଲ୍ ମାରିଲେ। ଆଶିଷ କବାଟ ଖୋଲିଲା ପରେ ଯାହା ଦେଖିଲା, ତାକୁ ସ୍ୱପ୍ନ ଭଳି ଲାଗିଲା। ପଥର ଭଳି ଠିଆ ହୋଇ ସବୁ ହାପିଠାରୁ ଶୁଣୁଥାଏ, ଆଉ ଶେଷରେ ଆକାଂକ୍ଷା କାନ୍ଦି କାନ୍ଦି ଯାଇ ଜାବୁଡ଼ି ଧରିଲା ଆଶିଷକୁ ଅନେକ ସମୟ ଯାଏ। ମୋର ଭୁଲ ହୋଇଯାଇଛି ଆଶିଷ, ମୋତେ କ୍ଷମା କରିଦିଅ ପ୍ଲିଜ। ନୂଆବର୍ଷ ଆସେ ଆଉ ପୁଣି ଯାଏ, ହେଲେ ଏଇ ବର୍ଷ ଏ ନୂଆବର୍ଷରେ ଆପଣମାନଙ୍କୁ ସବୁକିଛି ମିଳୁ, ଯାହା ଆପଣଙ୍କ ହୃଦୟ ଚାହେ, ଆଉ ଆପଣଙ୍କ ସବୁ ଆଶା ଆକାଂକ୍ଷା ପୂରଣ କରୁ। ଲଭ୍ ୟୁ 2018।